ବୀରବଲ ଜାହାପନ୍ନା, ଗତକାଲିର ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ହେଇ ଆସିଛ ତ?
ଜାହାପନ୍ନା,
ତାହେଲେ କୁହ ଆମ ଆଗ୍ରା ସହରରେ କେତେ କାଉ ଅଛନ୍ତି?
ଜାହାପନ୍ନା, 45,743। ମୋର ବିଶ୍ୱାସ ଏ ଗଣନାରେ ଟିକେ ହେଲେ ଭୁଲ ନାହିଁ।
ତମେ ଠିକ କହୁଛ ତ ବୀରବଲ?
ଜାହାପନ୍ନା,
ଦେଖ ବୀରବଲ, ଯଦି ତୁମ ଗଣନାରେ ଭୁଲ ଦେଖାଯାଏ ତେବେ ଭୀଷଣ ଦଣ୍ଡ ଭୋଗିବାକୁ ପଡିବ। ଆଚ୍ଛା, ତୁମେ କହୁଥିବା ସଂଖ୍ୟାରୁ ଯଦି ବେଶୀ କୁହାଥାନ୍ତି?
ମୋ ଗଣନା କେବେ ଭୁଲ ହବନି ଜାହାପନ୍ନା। ଯଦି ଅଧିକ ସଂଖ୍ୟକ କାଉ ଦେଖାଯାଆନ୍ତି ତେବେ ଜାହାପନ୍ନା ଜାଣିବେ ଆଗ୍ରା ବାହାରର କେତେକ କାଉ ତାଙ୍କ ବନ୍ଧୁବାନ୍ଧବଙ୍କୁ ସଂଖୋଳିବା ପାଇଁ ଆଗ୍ରା ଭିତରକୁ ଆସିଥିବେ। ସେମାନେ ଦି ଚାରି ଦିନ ରହିକିରି ଚାଲିଯିବେ, ପୁଣି ଆଗ୍ରା କାଉ ସଂଖ୍ୟା ଠିକ ହେଇଯିବ ଜାହାପନ୍ନା।
ଆଉ ଯଦି କାଉ ସଂଖ୍ୟା କମ ଥିବାର ଦେଖାଯାଏ?
ଜାହାପନ୍ନା, ତାହେଲେ ଜାଣିବେ ଆମ ଆଗ୍ରାରେ ଥିବା କେତେକ କାଉ ଆଗ୍ରା ବାହାରେ ଥିବା କାଉଙ୍କ ଘରକୁ କୁଣିଆ ହେଇଯାଇଥିବେ।
ବୀରବଲ, ପ୍ରକୃତରେ ତୁମେ ପ୍ରଶଂସାର ପାତ୍ର। ଆଜିଠାରୁ ଆମ୍ଭ ଦରବାରର ପଣ୍ଡିତ ମାନଙ୍କ ମଧ୍ୟରେ ତୁମେ ଜଣେ ହେଇ ରହିଲ।
ଜୟ ସମ୍ରାଟ ଆକବରଙ୍କର! ଜୟ ସମ୍ରାଟ ଆକବରଙ୍କର! ଜୟ ସମ୍ରାଟ ଆକବରଙ୍କର!
ହଁ ଶୁଣ, କାଲି ପ୍ରଭାତରେ ମୁଁ ଜଙ୍ଗଲକୁ ଶିକାର କରିବାକୁ ଯିବି, ତୁମକୁ ସାଥିରେ ନେବାକୁ ଚାହେଁ, ଯିବ?
ଜାହାପନ୍ନାଙ୍କ ସାଥିରେ ଗଲେ ନିଜକୁ ଧନ୍ୟ ମନେ କରିବି।
ସତରେ ବୀରବଲ, ଆଗରୁ ମୁଁ ଅନେକ ଥର ଶିକାର ଯାଇଛି, କିନ୍ତୁ ଏଥର ଶିକାର ଯିବାରେ ମୁଁ ଯେଉଁ ଆନନ୍ଦ ପାଇଛି ଆଗରୁ ମୁଁ କେବେ ପାଇନଥିଲି।
କାହିଁକି ଜାହାପନ୍ନା?
ତାର କାରଣ ହଉଛ ତୁମେ।
ମାନେ ମୁଁ କିଛି ବୁଝିପାରୁନି ଜାହାପନ୍ନା।
ତୁମେ ସାଙ୍ଗରେ ଥିଲେ ପ୍ରକୃତରେ ଶିକାରରେ ଯେଉଁ ଆନନ୍ଦ ମିଳେ ସେ ଆନନ୍ଦ ଆଉ କୋଉଠି ମିଳେ ନାହିଁ।
ଜାହାପନ୍ନା, ମୁଁ କ'ଣ ଏତେ ପ୍ରଶଂସାର ଭାଜନ?
ହଁ ବୀରବଲ, ତୁମର ପ୍ରଶଂସା ସେ ପ୍ରଶଂସାର ଶେଷ ହବ ନାହିଁ, ବୁଝିଲ ବୀରବଲ? ସେ ପ୍ରଶଂସାର କେବେ ଶେଷ ହବ ନାହିଁ ବୀରବଲ।
ଜାହାପନ୍ନା,
ଆଚ୍ଛା ଗୋଟେ କଥା ତମକୁ ପଚାରିବି।
କୁହନ୍ତୁ ଜାହାପନ୍ନା।
ଗାଈମାନଙ୍କୁ ତୁମେ ମାତା ବୋଲି କହୁଛ, କିନ୍ତୁ ତା ଚମଡ଼ା କିପରି ଜୋତା କରି ପିନ୍ଧୁଛ?
ଜାହାପନ୍ନା, ବ୍ରାହ୍ମଣ ପାଦକୁ ପବିତ୍ର ବୋଲି କୁହାଯାଏ, ଆଉ ଯିଏ ଛୁଏ ସିଏ କୋଟିଏ ତୀର୍ଥର ଫଳ ପାଏ, ସାତ ସାତ ସ୍ୱର୍ଗ ବି ଗମନ କରେ। ମାନେ ଏ ସକାଶେ ଆମେମାନେ ଜୋତା ବ୍ୟବହାର କରିବାକୁ ବାଧ୍ୟ ହେଉ ଜାହାପନ୍ନା, କାରଣ ଆମ ପାଦ ଧୂଳିକୁ କେହି ସହଜରେ ଆଉ ଛୁଇଁ ପାରିବେନି।
ଖୁବ ଚତୁରତାର ସହିତ ତୁମେ ଉତ୍ତର ଦେଇଦେଲ ବୀରବଲ, ତୁମ ଉତ୍ତରରେ ମୁଁ ଆନନ୍ଦିତ ହେଲି। ବୀରବଲ,
ଜାହାପନ୍ନା,
ଦେଖ ଦେଖ, ସ୍ତ୍ରୀ ଲୋକଟି ସନ୍ତାନ ପ୍ରସବ କରି କିପରି ପିଲାଟିକୁ ପୋଖରୀରେ ଗାଧୋଇ ନିଜେ ମଧ୍ୟ ଗାଧୋଇ ପାଧୋଇ ସୁସ୍ଥ କରି ଚାଲିଗଲା। କିନ୍ତୁ ବୀରବଲ, ବେଗମ ମାନଙ୍କ ପାଇଁ କେତେ ଯେ ଦାସୀ ପରିଚାରିକା ନିଯୁକ୍ତ ହେଇଥାନ୍ତି।
ସେମାନେ ବେଗମ ଆଉ ଏମାନେ ସାଧାରଣ ପ୍ରଜା ଜାହାପନ୍ନା।
ବେଗମ ନାରୀ, ଇଏ ମଧ୍ୟ ନାରୀ, ସେ କାହିଁକି ଦାସୀମାନଙ୍କ ପରିଚର୍ଯ୍ୟା ମଧ୍ୟରେ ସେଜରେ ଶୋଇ ରହିବେ? ତାଙ୍କୁ ମଧ୍ୟ ସାଧାରଣ ନାରୀ ପରି ଚଳପ୍ରଚଳ ହେବାକୁ ହବ, ନିଜ କାମ ନିଜେ କରିବାକୁ ହବ। ବୀରବଲ,
ଜାହାପନ୍ନା,
ସନ୍ଧ୍ୟା ହେଇ ଆସୁଛି, ପ୍ରାସାଦକୁ ଫେରିଯିବା। ଚାଲ
ଚାଲନ୍ତୁ ଜାହାପନ୍ନା।
ଆମେ କ'ଣ କରିବୁ ବେଗମ ସାହେବ? ଜାହାପନ୍ନା କାଲି ସନ୍ଧ୍ୟା ଭ୍ରମଣରୁ ଫେରି ନିର୍ଦ୍ଦେଶ ଦେଇଛନ୍ତି ଯେ ଆପଣ ନିଜ କାମ ନିଜ ହାତରେ କରିବେ, ଆଉ ସେ ଝିଅ ଉପରେ ଶୋଇ ରହିବେନି।
हे परामर्श तांको के देला खतिजा
आमे केमिते कहबो फेरिला बे बीरबल तांको सहित थिले
तू जा जा खतिजा बीरबल को खबर दे मुते से देखा करिबे ओ ओ ओ बीरबल जी आपण कहंतु बीरबल जी बेगम मानकर दोष कर
आपण व्यस्त होंतु बेगम साहिबा गोटे काम करंतु राजा उद्यान मालिक बाकी कहि दियंतु आजि ठार से बगीचार जत्न नबनी
आपण कण जानंतनी बीरबल जी बादशाह फूल को केते आदर करंती तंका आदर रो उद्यान जदि उजड़ी जाए तहले से मते जीवन रे रखिबेनी
भय करंतनी बेगम साहिबा बादशाह जदि किछि कहंती तहले आपण मो ना कहि देबे मो आसुची बेगम साहिबा
ये कौन बगीचार फूल गछ गुड़ाक झाउणी पड़े कहीं बगीचार माली मध्य
मारे
बगीचार एपर अवस्था कहीं जान ए तुमको मृत्यु दंड दे पारे
जापना मोर किसी कसू ना जापना बगीचार काम न करने बेगम साहब मत कहते
कौन है बेगम घर एत बड़ आस्पर्धा देखु बेगम बेगम
जहापना
बेगम तुम्हें मारी को निर्देश देछ बगीचा रो फूल गछ मान कर जत्न न लबा पई
हां हां जहापना
काहे की बेगम मु फूल गछ को केते भलो पाए जाने मध्य तुम्हें निर्देश देछ तार परिणाम कोन जानिछ
परिणाम परिणाम कोन होबो जहापना
मोर आदर रो फूल गछ रो अवस्था कोन हिची तुम्हें आखिर जे देखि आछ
जहापना जंगल रे तो अनेक फूल गछ अछि हेले के तर जत्न नउ
कोन तमे कहू छ बेगम जंगल ल फूल गछ सहित राज उद्यान ल फूल गछ को तमे तुलना करू छ बिना जत्न ल राज उद्यान ल फूल गछ केबे बंची पारे ना
काहे के बंची पारे ना जहापना जदि बिना जत्न रे रास्ता कडर स्त्री लोकटी संतान प्रसव करि परु छि तहले बिना जत्न रे उद्यान रो फूल गछ गुडी को बंचिबे नाही काहे कि
एक कथा तमे ओ बुझले बुझले ए बुद्धि बीरबल तुमको निश्चय देछि
हां जहापना तांको छोड़ा हे बुद्धि बा औकी देई पारे
मोर भूल पे मो अनुतप्त बेगम
जहापना
आसो आसो बेगम परिमाण तुम कलना करीरबल अच्छा बीरबल मोर पुत्र तुमको किपर लगे
जहापना खोला सिया झाड़ा पर जो आनंद जो सुख मनीष उपलब्धि करें बेस किसी नुहे
मोर एत बड़ खुशी आनंद को तुम जान तुम्हारे उत्तर पाई तुमको कि पुरस्कार देवी
जहापना बर्तमान अनुभव करें से खुशी से आनंद मुहूर्त जहापना निकट समय अभिक्षा करुच्ची
बेस से मुहूर्त अपेक्षा मुझे रही तुम्हें आसपार